ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় বন্ধু, আমার পথপ্রদর্শিকা বেতার অনুষ্ঠান তরফর আপনার হার্দিক অভিনন্দন ও প্রীতি শুভেচ্ছা জ্ঞাপন করুছু। প্রভু যীশু বিষয় আপনার যে বিশেষ আগ্রহী তাহা জাঁ আমি বিশেষ আনন্দিত। আপনার প্রার্থনার অনুরোধ রক্ষা করে আমি আপনার নিমন্ত প্রার্থনা করুছু, আই প্রভু যীশু নিশ্চিত ভাবে আপনার সমস্যা সমাধান করবে। আপনার যদি কৌশি প্রকার প্রশ্ন থাকে তাহলে তাহা লিখি জনাইলে আমি আপনার তাহা পত্র মাধ্যমে জনাই পারিব। ଆପଣଙ୍କର ଯଦି ପ୍ରାର୍ଥନାର କୌଣସି ଅନୁରୋଧ ରହିଅଛି କିମ୍ବା ସାକ୍ଷ୍ୟ ରହିଅଛି ତାହେଲେ ତାହା ଲେଖି ଜଣାଇବା ନିମନ୍ତେ ଅନୁରୋଧ। ଆମେ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ପ୍ରଭୁ ଯୀଶୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କ ପରି ଅଯୋଗ୍ୟମାନଙ୍କୁ ଆଉ ଏକ ଦିନ ଦେଖିବା ପାଇଁ ସୁଯୋଗ ଦେଲ। କେବଳ ସେତିକି ନୁହେଁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ ଆଳାପ କରିବା ପାଇଁ ଯାଉଅଛ, ଆଉ ସେଥିନିମନ୍ତେ ପ୍ରଭୁ ତୁମେ ଆମମାନଙ୍କୁ ଏକ ସରଳ ହୃଦୟ ଦାନ କର, ଆମମାନଙ୍କୁ ଏକ ଧୀରସ୍ଥିର ଚିତ୍ତ ଦାନ କର। ଯେତିକି ସମୟ ଧରି ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ ସେଥିନିମନ୍ତେ ପ୍ରଭୁ ଆମମାନଙ୍କୁ ତୁମେ ସୁସ୍ଥିର ମତି ପ୍ରଦାନ କର। ଯେଉଁମାନେ ଅସୁସ୍ଥ ଅଛନ୍ତି ସେମାନଙ୍କୁ ସୁସ୍ଥତା ଦିଅ, ଯେଉଁମାନେ ସମସ୍ୟାରେ ଅଛନ୍ତି ପ୍ରଭୁ ତୁମେ ସେମାନଙ୍କର ସମସ୍ୟା ସମାଧାନ କର, ଯେଉଁମାନେ ବିଦ୍ୟା ଅଧ୍ୟୟନ କରୁଛନ୍ତି ତହିଁରେ ସଫଳତା ଲାଭ କରିବା ନିମନ୍ତେ ତୁମେ ସେମାନଙ୍କୁ ଆଶୀର୍ବାଦ କର। ତୁମର ଶାନ୍ତି, ତୁମର ଆନନ୍ଦ ଦେଇ ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ସୁରକ୍ଷା କର। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ମୋର ଅନୁରୋଧ, ଆପଣ ଏହି କାର୍ଯ୍ୟକ୍ରମ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମନୋଯୋଗର ସହିତ ଶୁଣନ୍ତୁ, ତାହେଲେ ଆପଣ ପବିତ୍ର ବାଇବଲ ମଧ୍ୟରୁ ଅନେକ ନିଗୁଳ ବିଷୟମାନ ଶିକ୍ଷା କରିବାକୁ ପାରିବେ। ତେବେ ଆଜି ଆମେ ସେହି ଏଜ୍ରା ପୁସ୍ତକର ଶେଷ ପର୍ବ ଅର୍ଥାତ୍ ଦଶ ପର୍ବଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଦଶ ପର୍ବର ମୁଖ୍ୟ ଆଲୋଚନାର ପ୍ରସଙ୍ଗ ହେଉଛି ଏଜ୍ରାଙ୍କ ତତ୍ତ୍ୱାବଧାନରେ ଆତ୍ମିକ ଜାଗରଣ। ଏଥିପୂର୍ବରୁ ଆମେ ଦେଖିସାରିଛୁ ଯେ ଏଜ୍ରାଙ୍କ ତତ୍ତ୍ୱାବଧାନରେ ପ୍ରାୟ 2000 ଲୋକ ସେହି ବାବିଲୋନରୁ ଜେରୁସାଲମକୁ ଫେରିଆସିଥିଲେ। ମାତ୍ର ତାଙ୍କ ପୂର୍ବରୁ ଯେଉଁ ପ୍ରଥମ ଦଳ ପ୍ରାୟ 50,000 ଲୋକ ସରୁବାବିଲଙ୍କ ତତ୍ତ୍ୱାବଧାନରେ ଜେରୁସାଲମକୁ ଫେରିଆସିଥିଲେ, ସେମାନେ ମନ୍ଦିରର ପୁନଃନିର୍ମାଣ କାର୍ଯ୍ୟ ସମାପ୍ତ କଲେ ସତ, ମାତ୍ର ସେମାନେ ସେହି ନଗରର ପ୍ରାଚୀର ନିର୍ମାଣ କରିନଥିଲେ ଓ ସେମାନେ ସେଠାରେ ବାସ କରୁଥିବା ବିଜାତୀୟମାନଙ୍କର କାର୍ଯ୍ୟକଳାପକୁ ଅନୁକରଣ କରି ଈଶ୍ୱରଙ୍କଠାରୁ ବିମୁଖ ହେବାକୁ ଲାଗିଲେ। ତେଣୁ ଏହିସବୁ ବିଷୟ ଏଜ୍ରାଙ୍କର କର୍ଣ୍ଣଗୋଚର କରାଯାଆନ୍ତେ, ଏଜ୍ରା ଅତି ଦୁଃଖରେ ମର୍ମାହତ ହେଲେ ଓ ଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ ଯେପରି ସେହି ଜିହୁଦୀମାନଙ୍କ ଉପରେ ଈଶ୍ୱରଙ୍କ ଅନୁଗ୍ରହ ବର୍ତ୍ତେ ଓ ସେମାନେ ଆପଣା ଆପଣା କୁପଥରୁ ଫେରନ୍ତି। ତେଣୁ ଏଜ୍ରାଙ୍କର ପ୍ରାର୍ଥନାର ଫଳସ୍ୱରୂପେ ସେହି ଲୋକମାନଙ୍କ ମଧ୍ୟରେ ଏକ ଆତ୍ମିକ ଜାଗରଣ ଦେଖାଦେଇଥିଲା, ଯାହାକି ବର୍ତ୍ତମାନ ଆମେ ଏହି ଦଶ ପର୍ବରେ ଅଧ୍ୟୟନ କରିବାକୁ ଯିବା। ତେଣୁ ମନ ଦେଇ ଶୁଣନ୍ତୁ, ଦଶ ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରେ ପ୍ରାର୍ଥନା ଓ ସ୍ୱୀକାର କ୍ରନ୍ଦନ ଓ ପ୍ରଣାମ କରିବା ସମୟରେ ଇସ୍ରାଏଲ ମଧ୍ୟରୁ ପୁରୁଷ ଓ ସ୍ତ୍ରୀ ଓ ବାଳକ ବାଳିକାର ଏକ ମହାସମାଜ ତାହା ନିକଟରେ ଏକତ୍ରିତ ହୋଇଥିଲେ, କାରଣ ଲୋକମାନେ ଅତିଶୟ କ୍ରନ୍ଦନ କଲେ। ଏହି ପ୍ରକାର ଏକ ମହାନ ପ୍ରାର୍ଥନା ସଭା ପରେ ସେଠାରେ ଏକ ମହାନ ଆତ୍ମିକ ଜାଗରଣ ଆସିଲା। ଆପଣ ଜାଣନ୍ତି ଯେ ଏହିପରି ଆତ୍ମିକ ଜାଗରଣ ସଦାସର୍ବଦା ସଂସ୍କାରମୂଳକ କାର୍ଯ୍ୟ ସାଧନ କରିବା ନିମନ୍ତେ ପ୍ରେରଣା ଯୋଗାଇଥାଏ। ଏହି ସମୟରେ ଲୋକମାନଙ୍କ ମନରେ ପାପର ହୃଦ୍ବୋଧ ଜାତ ହେଲା ଓ ଏହା ମଧ୍ୟ ସେହି ସମୟ ନିମନ୍ତେ ବିଶେଷ ଆବଶ୍ୟକ ଥିଲା। ଏହା ହେଇଥିଲା ଏଜ୍ରାଙ୍କର ପ୍ରାର୍ଥନା, ଯେପରି ଲୋକମାନେ ଆପଣାମାନଙ୍କର କୁପଥରୁ ଫେରନ୍ତି। ଦୁଇ ପଦରେ ଲେଖା ଅଛି, ଏଥିରେ ଏଲମର ସନ୍ତାନଗଣ ମଧ୍ୟରୁ ଜିହିଏଲର ପୁତ୍ର ସଖନୀୟ ଏଜ୍ରାକୁ ଉତ୍ତର କରି କହିଲା, ଆମ୍ଭେମାନେ ଆପଣାମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରି ଅନ୍ୟ ଦେଶୀ ଗୋଷ୍ଠୀମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ, ତଥାପି ଏ ବିଷୟରେ ଏବେ ମଧ୍ୟ ଇସ୍ରାଏଲ ପକ୍ଷରେ ଭରସା ଅଛି। ପ୍ରକୃତରେ ଏହି ସଖନୀୟ ସେହି ଲୋକମାନଙ୍କର ତରଫରୁ କଥା କହିଥିଲା ଯେଉଁମାନେ କି ସେମାନଙ୍କର ପାପ ବିଷୟରେ ହୃଦ୍ବୋଧ ପାଇଲେ ଓ ତାହା ସ୍ୱୀକାର କରିବାକୁ ଚାହିଁଲେ। ସେ ଏଜ୍ରାଙ୍କ ନିକଟକୁ ଆସି କହିଲା, ଆମ୍ଭେମାନେ ଆପଣମାନଙ୍କ ପରମେଶ୍ୱରଙ୍କ ବିରୁଦ୍ଧରେ ସତ୍ୟ ଲଙ୍ଘନ କରିଅଛୁ, ତାହା ହେଉଛି ଏକ ବାସ୍ତବ ସମୀକ୍ଷା। ସେ ଆହୁରି ମଧ୍ୟ କହେ, ଆମ୍ଭେମାନେ ଅନ୍ୟ ଦେଶୀ ଗୋଷ୍ଠୀମାନଙ୍କର ସ୍ତ୍ରୀମାନଙ୍କୁ ବିବାହ କରିଅଛୁ। ଏହା ହିଁ ସେମାନଙ୍କର ବାସ୍ତବ ସମୀକ୍ଷା ଓ ସ୍ୱୀକାରୋକ୍ତି। ସେମାନେ ଯାହା କରିଥିଲେ ତାହା ମୋସାଙ୍କ ବ୍ୟବସ୍ଥାର ବିରୁଦ୍ଧାଚରଣ କାର୍ଯ୍ୟ ଥିଲା, ଅର୍ଥାତ୍ ସେମାନେ ମୋସାଙ୍କ ବ୍ୟବସ୍ଥାରେ ଲିଖିତ ବାକ୍ୟ ପ୍ରତି ବିଶେଷ ଦୃଷ୍ଟି ନ ଦେଇ କିମ୍ବା ସେହି ବାକ୍ୟ ପ୍ରତି ବିଶେଷ ଗୁରୁତ୍ୱ ନ ଦେଇ ନିଜ ମନ ମୁତାବକ କାର୍ଯ୍ୟ କଲେ। ଅନ୍ୟ ଅର୍ଥରେ କହିବାକୁ ଗଲେ, ସେମାନେ ଈଶ୍ୱରଙ୍କ ବାକ୍ୟ ବିରୁଦ୍ଧରେ ଗଲେ ଓ ଈଶ୍ୱରଙ୍କ ବାକ୍ୟ ପ୍ରତି ମନୋଯୋଗ କଲେ ନାହିଁ। ବର୍ତ୍ତମାନ ସେ ଈଶ୍ୱରଙ୍କ ଦୟା ଉପରେ ନିଜକୁ ସମର୍ପଣ କରି କହୁଛି, ତଥାପି ଏବେ ହିଁ ଏ ବିଷୟରେ ଇସ୍ରାଏଲ ପକ୍ଷରେ ଭରସା ଅଛି, ଅର୍ଥାତ୍ ତଥାପି ଏବେ ହିଁ ଇସ୍ରାଏଲ ଉପରେ ଈଶ୍ୱରଙ୍କର ଅନୁଗ୍ରହ ଅଛି। ତିନି ପଦରେ ଲେଖା ଅଛି, ଏହେତୁ ଆମ୍ଭେମାନେ ଏବେ ଆମ୍ଭ ପ୍ରଭୁଙ୍କର ଓ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଆଜ୍ଞାରେ କମ୍ପିତ ଲୋକମାନଙ୍କର ମନ୍ତ୍ରଣାନୁସାରେ ଏହି ସକଳ ଭାର୍ଯ୍ୟା ଓ ଏମାନଙ୍କଠାରୁ ଜାତ ସମସ୍ତଙ୍କୁ ଦୂର କରିଦେବା ପାଇଁ ଆମ୍ଭମାନଙ୍କ ପରମେଶ୍ୱରଙ୍କ ସହିତ ନିୟମ କରୁ, ଆଉ ଏହା ବ୍ୟବସ୍ଥାନୁସାରେ କରାଯାଉ। ଦେଖନ୍ତୁ, ସେମାନେ ବର୍ତ୍ତମାନ ଈଶ୍ୱରଙ୍କ ବାକ୍ୟ ଉପରେ ଗୁରୁତ୍ୱ ଦେଉଅଛନ୍ତି ଓ ସେହି ବାକ୍ୟକୁ ନିଜ ଜୀବନରେ କାର୍ଯ୍ୟକାରୀ କରାଇବା ପାଇଁ ପଦକ୍ଷେପ ନେଉଛନ୍ତି। ସେମାନେ ସେହି ବାକ୍ୟ ଅନୁଯାୟୀ ଯେତେବେଳେ ନିଜର ପାପ ବିଷୟରେ ବୋଧ ପାଉଛନ୍ତି, ସେତେବେଳେ ସେମାନେ ତାହା ସ୍ୱୀକାର କରୁଅଛନ୍ତି ଓ ସେହି ବାକ୍ୟକୁ ପାଳନ କରିବା ନିମନ୍ତେ ସଂକଳ୍ପବଦ୍ଧ ହେଉଛନ୍ତି। ସେମାନେ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ତାହା କରୁଅଛନ୍ତି, ଆଉ ତାହା ହିଁ ହେଉଛି ଗୁରୁତ୍ୱପୂର୍ଣ୍ଣ ବିଷୟ। ଆମେ ଭୁଲ କରିପାରୁ, ମାତ୍ର ଈଶ୍ୱର ଚାହାନ୍ତି ଆମ୍ଭମାନଙ୍କର ସ୍ୱୀକାରୋକ୍ତି। ଚାରିପଦରୁ ଛଅ ପଦ ମଧ୍ୟରେ ଏପରି ଲେଖା ଅଛି, ଉଠନ୍ତୁ କାରଣ ଆପଣଙ୍କ ଉପରେ ଏହି କାର୍ଯ୍ୟର ଭାର ଅଛି ଓ ଆମ୍ଭେମାନେ ଆପଣଙ୍କର ସହକାରୀ ଅଛୁ, ସାହସିକ ହୋଇ ଏହି କାର୍ଯ୍ୟ କରନ୍ତୁ। ଏଥିରେ ଏଜ୍ରା ଉଠି ଏହି ବାକ୍ୟାନୁସାରେ କାର୍ଯ୍ୟ କରିବା ପାଇଁ ଯାଜକମାନଙ୍କର, ଲେବୀୟମାନଙ୍କର ଓ ସମଗ୍ର ଇସ୍ରାଏଲ ପ୍ରଧାନବର୍ଗଙ୍କୁ ଶପଥ କରାଇଲା। ତହିଁରେ ସେମାନେ ଶପଥ କଲେ। ତହୁଁ ଏଜ୍ରା ପରମେଶ୍ୱରଙ୍କ ଗୃହ ସମ୍ମୁଖରୁ ଉଠି ଇଲିଆସିବ୍ର ପୁତ୍ର ଜିଓହାନାନର କୋଠରୀକି ଗଲା, ଆଉ ସେଠାରେ ଉପସ୍ଥିତ ହୁଅନ୍ତେ ରୋଟି ଭୋଜନ କି ଜଳପାନ କଲା ନାହିଁ, କାରଣ ସେ ବନ୍ଦିତ୍ୱର ଲୋକମାନଙ୍କ ସତ୍ୟଲଙ୍ଘନ ସକାଶୁ ଶୋକ କରୁଥିଲା। ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ବ୍ୟବସ୍ଥାକୁ ଲଙ୍ଘନ କରିବା ବଡ଼ ଭୟଙ୍କର ବିଷୟ। ସେମାନେ ଅତି ଅନୁତପ୍ତ ଅନ୍ତକରଣ ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଲେ, କାରଣ ସେମାନେ ଈଶ୍ୱରଙ୍କ ବାକ୍ୟକୁ ତୁଚ୍ଛ କରିଥିଲେ ଓ ଲୋକମାନଙ୍କୁ ସେଥିନିମନ୍ତେ ଅନୁତାପ କରିବାକୁ ପଡ଼ିଥିଲା। ପ୍ରିୟ ବନ୍ଧୁ, ତାହିଁ ହେଉଛି ଯେଉଁଠାରେ କି ଆତ୍ମିକ ଜାଗରଣର ଆରମ୍ଭ ହୁଏ। ପ୍ରଥମେ ଆମେ ଈଶ୍ୱରଙ୍କ ବାକ୍ୟ ଅନୁଯାୟୀ ଚାଲିବାକୁ ହେବ, କାରଣ ଯେତେବେଳେ ଆମେ ଈଶ୍ୱରଙ୍କ ବାକ୍ୟର ନିକଟବର୍ତ୍ତୀ ହେଉ, ସେତେବେଳେ ଏହା ଆମମାନଙ୍କ ହୃଦୟରେ ଏକ ହୃଦ୍ବୋଧ ଜାତ କରାଏ। ଆମେ ଦେଖୁ ଯେ ଆମେ ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଯାଇଛୁ। ଆମେ ଅନୁଭବ କରୁ ଯେ ଈଶ୍ୱର ଯାହା ଉଲ୍ଲେଖ କରିଅଛନ୍ତି ତାହାକୁ ଆମେ ଖୋଲାଖୋଲି ଭାବେ କଳୁଷିତ କରୁଅଛୁ। ଯେତେବେଳେ ଆମେ ସେହି ସମସ୍ତ ପାପକୁ ସ୍ୱୀକାର କରି ତାହାଙ୍କର ନିକଟବର୍ତ୍ତୀ ହେଉ ଓ ଆମମାନଙ୍କ ଜୀବନରେ ବାସ୍ତବ ମନ ପରିବର୍ତ୍ତନ ଘଟେ, ସେତେବେଳେ ତହିଁର ଫଳାଫଳ ଆତ୍ମିକ ଜାଗରଣ ହୋଇଥାଏ। ପ୍ରିୟ ବନ୍ଧୁ, ଈଶ୍ୱର ଆଜି ଏହି ନଷ୍ଟକଳ୍ପ ଜଗତର ଲୋକମାନଙ୍କୁ କହନ୍ତି, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର, ତାହେଲେ ତୁମେମାନେ ପରିତ୍ରାଣ ପ୍ରାପ୍ତ ହେବ। ପ୍ରେରିତ ଷୋହଳ ପର୍ବର ଏକତିରିଶ ପଦରେ ଲେଖା ଅଛି, ସେମାନେ କହିଲେ, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। ଯେତେବେଳେ ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କର ନିକଟବର୍ତ୍ତୀ ହେଉ, ସେତେବେଳେ ଆମମାନଙ୍କ ଜୀବନରେ ଏକ ବାସ୍ତବ ପରିବର୍ତ୍ତନ ଆସିଥାଏ। ପ୍ରଥମ ଥେସଲୋନିକି ଏକ ପର୍ବର ନଅ ପଦରେ ପାଉଲ କହନ୍ତି, ଜଣେ ଲୋକେ ନିଜେ ନିଜେ ଆମମାନଙ୍କ ସମ୍ବନ୍ଧରେ କହିଥାନ୍ତି ଯେ ତୁମମାନଙ୍କ ମଧ୍ୟକୁ ଆମମାନଙ୍କ ଆଗମନ ସମୟରେ କ'ଣ ଘଟିଥିଲା, ଆଉ କିପରି ତୁମେମାନେ ପ୍ରତିମା ସବୁ ପରିତ୍ୟାଗ କରି ଜୀବିତ ଓ ସତ୍ୟ ଈଶ୍ୱରଙ୍କ ସେବା କରିବା ନିମନ୍ତେ ପୁଣି ସେ ଆପଣା ଯେଉଁ ପୁତ୍ରଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇଲେ, ଆଗାମୀ କ୍ରୋଧରୁ ଆମମାନଙ୍କ ସେହି ଉଦ୍ଧାରକର୍ତ୍ତା ଯୀଶୁଙ୍କ ସ୍ୱର୍ଗରୁ ଆଗମନ କରିବାର ଅପେକ୍ଷାରେ ରହିବା ନିମନ୍ତେ ଈଶ୍ୱରଙ୍କ ପ୍ରତି ଫେରିଲ। ଅନ୍ୟ ଅର୍ଥରେ ପାଉଲ କହିବାକୁ ଚାହାନ୍ତି ଯେ ପ୍ରତିମାଠାରୁ ଫେରିବା ଅପେକ୍ଷା ଈଶ୍ୱରଙ୍କ ପ୍ରତି ଫେରିବା ପ୍ରଥମ ସ୍ଥାନ ଅଧିକାର କରିଥାଏ। ଅର୍ଥାତ୍ ପ୍ରଥମେ ଈଶ୍ୱରଙ୍କ ପ୍ରତି ମନୁଷ୍ୟ ଫେରିବା ପରେ ପ୍ରତିମାଠାରୁ ଫେରେ। ଏହି ହିସାବରେ ମନ ପରିବର୍ତ୍ତନ ବିଶ୍ୱାସ କରିବାର ପୂର୍ବରୁ ଘଟେ ନାହିଁ, ମାତ୍ର ବିଶ୍ୱାସ କରିବା ପରେ ଘଟିଥାଏ। ବିଶ୍ୱାସ ମନ ପରିବର୍ତ୍ତନର ଅଗ୍ରଗାମୀ ହୋଇଥାଏ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ମନ ପରିବର୍ତ୍ତନ ଘଟିଥାଏ। ଯଦି ଏହା ନ ଘଟେ, ତାହେଲେ ତାହା ବାସ୍ତବ ବିଶ୍ୱାସ ନୁହେଁ, ଏହା ଉଦ୍ଧାର ପାଇବାର ବିଶ୍ୱାସ ନୁହେଁ। ଏହି ମନ ପରିବର୍ତ୍ତନର ବିଷୟ ଆଜି ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟରେ ପରିଲକ୍ଷିତ ହୁଏ ନାହିଁ। ଈଶ୍ୱର ମଣ୍ଡଳୀକୁ ଅନୁତାପ କରିବା ନିମନ୍ତେ କହିବାର ଆପଣ କେବେ ଲକ୍ଷ୍ୟ କରିଅଛନ୍ତି? ଏସିଆ ମାଇନରର ସପ୍ତମଣ୍ଡଳୀ ନିକଟକୁ ସପ୍ତପତ୍ରରେ ସେ ଏହି ମନ ପରିବର୍ତ୍ତନ କରିବାର ବିଷୟକୁ ପ୍ରକାଶ କରିଥିଲେ, ମାତ୍ର ସେମାନଙ୍କ ମଧ୍ୟରୁ କେବଳ ଦୁଇଟି ମଣ୍ଡଳୀ ଅନୁତାପ କରିଥିଲେ। ଈଶ୍ୱର ଏହି ମନ ପରିବର୍ତ୍ତନ କରିବାର ବିଷୟ ବିଶ୍ୱାସୀମାନଙ୍କୁ କହନ୍ତି, ଯେଉଁମାନେ କି ଉଦ୍ଧାରପ୍ରାପ୍ତ, ମାତ୍ର ସେ ଉଦ୍ଧାରପ୍ରାପ୍ତ ହୋଇନଥିବା ଲୋକମାନଙ୍କୁ କହନ୍ତି ନାହିଁ। ମାତ୍ର ସେ ଉଦ୍ଧାରପ୍ରାପ୍ତ ହୋଇନଥିବା ଲୋକମାନଙ୍କୁ କହନ୍ତି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କର, ତାହେଲେ ତୁମେମାନେ ପରିତ୍ରାଣ ପ୍ରାପ୍ତ ହେବ। ଯେହେତୁ ସେମାନଙ୍କୁ ପ୍ରଥମରେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବାକୁ ହେବ ଓ ପାପରୁ ଉଦ୍ଧାର ପାଇବାକୁ ହେବ। ଦେଖନ୍ତୁ, ଏଜ୍ରା ବାସ୍ତବ ମନ ପରିବର୍ତ୍ତନର ସହିତ ଈଶ୍ୱରଙ୍କର ନିକଟବର୍ତ୍ତୀ ହେଲେ ଓ ଅନ୍ୟମାନେ ମଧ୍ୟ ତାହାଙ୍କୁ ଅନୁକରଣ କରୁଅଛନ୍ତି। ଦେଖନ୍ତୁ, 7 ଓ 8 ପଦରେ ଏହିପରି ଲେଖା ଅଛି, କେଉଁତାରେ ଲୋକମାନେ ଜିହୁଦା ଓ ଜେରୁସାଲମର ସର୍ବତ୍ର ବନ୍ଦିତ୍ୱର ସନ୍ତାନ ସମସ୍ତଙ୍କ ନିକଟରେ ଘୋଷଣା କରି କହିଲେ ଯେ ସେମାନେ ଜେରୁସାଲମରେ ଏକତ୍ରିତ ହେବେ, ଆଉ ଅଧିପତିମାନଙ୍କର ଓ ପ୍ରାଚୀନବର୍ଗର ମନ୍ତ୍ରଣାନୁସାରେ ଯେ କେହି 3 ଦିନ ମଧ୍ୟରେ ଉପସ୍ଥିତ ହେବ ନାହିଁ ତାହାର ସର୍ବସ୍ୱ ହରଣ କରାଯିବ ଓ ସେ ନିଜେ ବନ୍ଦିତ୍ୱର ସମାଜରୁ ପୃଥକ କରାଯିବ। ସେମାନେ ପ୍ରକୃତରେ ଏକ ପୃଥକୀକୃତ ଜୀବନଯାପନ କରିବା ନିମନ୍ତେ ବର୍ତ୍ତମାନ ପଦକ୍ଷେପ ନେଉଅଛନ୍ତି। ସେମାନେ ବର୍ତ୍ତମାନ ମୂଷାଙ୍କ ବ୍ୟବସ୍ଥାର ଅଧୀନତା ସ୍ୱୀକାର କରୁଅଛନ୍ତି। ସେମାନେ ଏଥିନିମନ୍ତେ 3 ଦିନ ସମୟ ଦେଇଅଛନ୍ତି ଯେପରି ସମସ୍ତେ ଆସି ସମବେତ ହୋଇପାରିବେ। ଆଉ ଏହି ଘୋଷଣା ସେହି ବାବିଲୋନ ନିର୍ବାସିତରୁ ଫେରିଆସିଥିବା ପ୍ରତ୍ୟେକ ଜିହୁଦୀ ଲୋକମାନଙ୍କ ନିମନ୍ତେ, ଯେଉଁମାନେ କି ସେହି ମନ୍ଦିରର ପୁନର୍ନିର୍ମାଣ ଓ ସେହି ନଗର ଓ ପ୍ରାଚୀରର ପୁନର୍ନିର୍ମାଣ ନିମନ୍ତେ ଫେରିଆସିଥିଲେ, ସେମାନଙ୍କୁ ଏହି ଆତ୍ମିକ ସହଭାଗିତା ମଧ୍ୟରେ ଆସି ଯୋଗ ଦେବାକୁ ଥିଲା। ମାତ୍ର ଏଥିପୂର୍ବରୁ ସେମାନଙ୍କର ମନ ପରିବର୍ତ୍ତନ ନିତାନ୍ତ ଆବଶ୍ୟକ ଥିଲା। ଯଦି କୌଣସି ଲୋକ ଭାବେ ଯେ ସେହି ସମସ୍ତ ବିଷୟ ତାହାର ଇଚ୍ଛା ଅନୁଯାୟୀ ହୋଇନାହିଁ ଓ କୌଣସି ଅଭିଯୋଗ କରେ ଓ ସେମାନଙ୍କ ସହିତ ଏକମତ ନ ହୁଏ, ତାହେଲେ ସେ ସେହି ସମାଜ ମଧ୍ୟରୁ ପୃଥକ କରାଯିବ। ତେବେ ସେମାନେ ଯେଉଁପରି ଭାବେ କରୁଥିଲେ, ବର୍ତ୍ତମାନର ମଣ୍ଡଳୀ ମଧ୍ୟରେ ଆମେ ଯେ ସେହିସବୁ ବିଷୟକୁ ସେହିପରି ବଳପୂର୍ବକ ଭାବେ ପ୍ରୟୋଗ କରିପାରିବା ତାହା ନୁହେଁ, ମାତ୍ର ଆମେ ମଣ୍ଡଳୀର ଆତ୍ମିକ ଜାଗରଣ ନିମନ୍ତେ ଓ ମଣ୍ଡଳୀର ଆତ୍ମିକ ଅଭିବୃଦ୍ଧି ନିମନ୍ତେ କିଛି ପଦକ୍ଷେପ ନେଇପାରିବା, ଆଉ ତାହା ମଧ୍ୟ ଖ୍ରୀଷ୍ଟୀୟ ପ୍ରେମରେ, ଯେହେତୁ ଖ୍ରୀଷ୍ଟ ହେଉଛନ୍ତି ମଣ୍ଡଳୀର ମସ୍ତକ ଓ ସେ ମଣ୍ଡଳୀକୁ ପ୍ରେମ କରନ୍ତି। ହଁ, ମଣ୍ଡଳୀ ଏତିକି କରିପାରିବ, ଯେଉଁମାନଙ୍କର ମନ ପରିବର୍ତ୍ତନର ଆବଶ୍ୟକତା ରହିଅଛି ମାତ୍ର ସେମାନେ ମନ ପରିବର୍ତ୍ତନ କରିବାକୁ ଚାହାନ୍ତି ନାହିଁ ବା ମନ ପରିବର୍ତ୍ତନ କରିବେ ନାହିଁ, ସେମାନଙ୍କୁ ଖୋଜି ବାହାର କରି ସେମାନଙ୍କୁ ପୃଥକ କରିବାକୁ ଅଛି ବା ସେମାନଙ୍କଠାରୁ ପୃଥକ ରହିବାକୁ ଅଛି, କାରଣ ସେମାନଙ୍କ ଲାଗି ମଣ୍ଡଳୀ ମଧ୍ୟରେ ତିକ୍ତତା, ଅଶାନ୍ତି ଓ ବିଶୃଙ୍ଖଳା ପ୍ରଭୃତି ବୃଦ୍ଧି ପାଏ ଓ ଆତ୍ମିକ ଜାଗରଣ ବାଧାପ୍ରାପ୍ତ ହୁଏ। ସେଥିପାଇଁ ମଣ୍ଡଳୀ ଏଥିନିମନ୍ତେ ବିଶେଷ ସତର୍କ ହେବାକୁ ଅଛି। ଏଭରି 12 ପର୍ବର 15 ପଦରେ ଲେଖା ଅଛି, କାଳେ କେହି ଈଶ୍ୱରଙ୍କ ଅନୁଗ୍ରହରୁ ପତିତ ହୁଏ ଅବା କୌଣସି ତିକ୍ତତାର ମୂଳ ଅଙ୍କୁରିତ ହୋଇ ବଢ଼ି ଉଠି ତୁମମାନଙ୍କର ଅନିଷ୍ଟ କରେ, ଆଉ ତଦ୍ୱାରା ଅନେକ କଳୁଷିତ ହୁଅନ୍ତି। ପ୍ରକୃତରେ ମଣ୍ଡଳୀ ମଧ୍ୟରେ କେତେକ ଅଭିଯୋଗକାରୀ ଓ ସମାଲୋଚକମାନଙ୍କ ଦ୍ୱାରା ଆତ୍ମିକ ଜାଗରଣ ବାଧାପ୍ରାପ୍ତ ହୋଇଥାଏ। ଆଜି ଯଦି ମଣ୍ଡଳୀର ଆତ୍ମିକ ଜାଗରଣ ବାଧାପ୍ରାପ୍ତ ହୋଇଥାଏ ବା ହେଉଥାଏ, ତାହେଲେ ମଣ୍ଡଳୀ ମଧ୍ୟରେ ଆତ୍ମିକ ମନୋଭାବ ବିଶିଷ୍ଟ ଲୋକର ଅଭାବ ବା ଅନୁପସ୍ଥିତି ହିଁ ଏଥିନିମନ୍ତେ ମୁଖ୍ୟତଃ ଦାୟୀ। ତେଣୁ ଆସୁ, ମଣ୍ଡଳୀର ଆତ୍ମିକ ଦୁର୍ବଳତା ପ୍ରତି ଦୃଷ୍ଟି ଦେଇ ତହିଁର ସମାଧାନ ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରୁ ଓ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଧାରଣ କରୁ। 9 ପଦରୁ 11 ପଦ ମଧ୍ୟରେ ଏହିପରି ଲେଖା ଅଛି, ତୁମ ଜିହୁଦା ଓ ବିନ୍ୟାମିଣ୍ଡ ସମଗ୍ର ଲୋକ 3 ଦିନ ମଧ୍ୟରେ ଜେରୁସାଲମରେ ଏକତ୍ରିତ ହେଲେ। ସେହିଦିନ ନବମ ମାସର 62ତମ ଦିନ ଥିଲା, ଆଉ ସମଗ୍ର ଲୋକ ପରମେଶ୍ୱରଙ୍କ ଗୃହର ସମ୍ମୁଖସ୍ଥ ଛକରେ ବସି ଉକ୍ତ ବିଷୟ ଓ ମହାବୃଷ୍ଟି ସକାଶୁ କମ୍ପିତ ହେଉଥିଲେ। ତହିଁରେ ଏଜ୍ରା ଯାଜକ ଠିଆ ହୋଇ ସେମାନଙ୍କୁ କହିଲା, ତୁମେମାନେ ସତ୍ୟ ଲଙ୍ଘନ କରିଅଛ ଓ ଇସ୍ରାଏଲର ଦୋଷ ବଢ଼ାଇବା ପାଇଁ ଅନ୍ୟ ଦେଶୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ, ଏହେତୁ ଏବେ ତୁମମାନଙ୍କ ପିତୃଗଣର ପରମେଶ୍ୱର ସଦାପ୍ରଭୁଙ୍କ ନିକଟରେ ସ୍ୱୀକାର କର ଓ ତାହାଙ୍କର ତୁଷ୍ଟିଜନକ କର୍ମ କର, ଆଉ ଦେଶସ୍ଥ ଅନ୍ୟ ଗୋଷ୍ଠୀମାନଙ୍କଠାରୁ ଓ ଅନ୍ୟ ଦେଶୀୟ ସ୍ତ୍ରୀମାନଙ୍କଠାରୁ ଆପଣମାନଙ୍କୁ ପୃଥକ କର। ଅନ୍ୟ ଅର୍ଥରେ କହିବାକୁ ଗଲେ, ଈଶ୍ୱରଙ୍କ ବାକ୍ୟର କେବଳ ଶ୍ରବଣକାରୀ ହୁଅ ନାହିଁ, ମାତ୍ର ବାକ୍ୟର କର୍ମକାରୀ ହୁଅ। ଆଜି ଆମେ ପ୍ରତ୍ୟେକ ଈଶ୍ୱରଙ୍କ ବାକ୍ୟ ଶ୍ରବଣ କରୁଅଛୁ, ମାତ୍ର ଆମେ କେବଳ ଶୁଣି ଆତ୍ମସନ୍ତୋଷ ଲାଭ କଲେ ଯଥେଷ୍ଟ ନୁହେଁ, ମାତ୍ର ସେହି ବାକ୍ୟ ଅନୁଯାୟୀ ଜୀବନଯାପନ କଲେ ସେହି ବାକ୍ୟ ଶୁଣିବା ଆମମାନଙ୍କ ଜୀବନ ନିମନ୍ତେ ସାର୍ଥକ ହେବ। ଆଜି ଖ୍ରୀଷ୍ଟୀୟ ମଣ୍ଡଳୀମାନଙ୍କରେ ବାକ୍ୟ ପ୍ରଚାରର ଅଭାବ ନାହିଁ, ମାତ୍ର ମଣ୍ଡଳୀ ସେହି ବାକ୍ୟ ଅନୁଯାୟୀ ନିଜକୁ ଶୁଚି ପବିତ୍ର ଭାବେ ଗଢ଼ି ତୋଳିବାକୁ ଅଛି। ଯଦି କୌଣସି ଦୁର୍ବଳତା ଥାଏ ତାହେଲେ ତହିଁର ସ୍ୱୀକାରୋକ୍ତି ଆବଶ୍ୟକ। ଏପରିକି ଯଦି ପରସ୍ପର ମଧ୍ୟରେ ପ୍ରେମର ଅଭାବ ଥାଏ ତାହେଲେ ତାହା ମଧ୍ୟ ସଂଶୋଧିତ ହେବା ଆବଶ୍ୟକ। ଆଜି ଯଦି ମଣ୍ଡଳୀ ମଧ୍ୟରେ କୌଣସି ଦୁର୍ବଳତା ଥାଏ ତାହେଲେ ପ୍ରଧାନ ଦୁର୍ବଳତା ହେଉଛି ପରସ୍ପର ମଧ୍ୟରେ ଖ୍ରୀଷ୍ଟୀୟ ପ୍ରେମର ଅଭାବ, ଯାହାକି ମଣ୍ଡଳୀର ଏକତାକୁ ଓ ଆତ୍ମିକ ଅଭିବୃଦ୍ଧିକୁ ପଣ୍ଡ କରିଦିଏ। ବାରପଦରେ ଲେଖା ଅଛି, ସେତେବେଳେ ସମଗ୍ର ସମାଜ ଉତ୍ତର କରି ଉଚ୍ଚସ୍ୱରରେ କହିଲେ, ଆପଣ ଆମମାନଙ୍କ ବିଷୟରେ ଯେପରି କହିଲେ ଆମମାନଙ୍କୁ ସେପରି କରିବାକୁ ହେବ। ଏଠାରେ ଏଜ୍ରା ସେହି ଲୋକମାନଙ୍କୁ ବିଜାତୀୟମାନଙ୍କଠାରୁ ପୃଥକ ରହିବାକୁ କହନ୍ତି ଓ ଈଶ୍ୱରଙ୍କ ଆଡ଼କୁ ଫେରିବାକୁ କହନ୍ତି, କିନ୍ତୁ ଏହା ମଧ୍ୟ ଅତି କଷ୍ଟକର ଥିଲା, କାରଣ ସେମାନେ ସେମାନଙ୍କର ସମ୍ପର୍କୀୟମାନଙ୍କଠାରୁ ପୃଥକ ରହିବାକୁ ଥିଲା। ମାତ୍ର ସେ ଯାଉନା କାହିଁକି ସେମାନେ ଏଜ୍ରାଙ୍କ ପରାମର୍ଶ ଅନୁଯାୟୀ କାର୍ଯ୍ୟ କଲେ। କିନ୍ତୁ ଏକ କୌତୁହଳର ବିଷୟ ଆପଣ ଲକ୍ଷ୍ୟ କରିବେ ଯେ ଯେତେବେଳେ ସେମାନେ ଏକତ୍ରିତ ହେଲେ ସେହି ସମୟରେ ମହାବୃଷ୍ଟି ଆସିଲା। ତେର ପଦରେ ଲେଖା ଅଛି, ମାତ୍ର ଲୋକ ଅନେକ ଓ ଏବେ ଭାରି ବୃଷ୍ଟି ସମୟ, ଆଉ ଆମେମାନେ ବାହାରେ ଠିଆ ହେବାକୁ ଅସମର୍ଥ, କିମ୍ବା ଏହା ଏକ କି ଦୁଇ ଦିନର କାର୍ଯ୍ୟ ନୁହେଁ, ଯେଣୁ ଏ ବିଷୟରେ ଆମେମାନେ ମହା ଅପରାଧ କରିଅଛୁ। ଦେଖନ୍ତୁ, ଭାରି ବୃଷ୍ଟି ହେଲା ଓ ପ୍ରତ୍ୟେକ ବିଭିନ୍ନ ସ୍ଥାନକୁ ଘୁଞ୍ଚିଯିବା ନିମନ୍ତେ ଚାହିଁଲେ, କିନ୍ତୁ ବର୍ତ୍ତମାନ ଏଜ୍ରା ସବୁ ବିଷୟ ବୁଝିପାରିଥିଲେ ଆଉ ସେମାନଙ୍କୁ କହିଲେ, ଆମେ ସମସ୍ତେ ଏହି ବର୍ଷାରେ ଛିଡ଼ା ହେବା ନାହିଁ, ଆଉ ବିଶେଷତଃ ସ୍ତ୍ରୀ ଲୋକମାନେ ଓ ପିଲାମାନେ ଆମମାନଙ୍କ ମଧ୍ୟରେ ଅଛନ୍ତି, ତେବେ ଆମମାନେ ଏହିପରି ତରବରିଆ ଭାବେ ସମସ୍ତ ବିଷୟ କରିବା ଅପେକ୍ଷା ଆମେ ଗୋଟିଏ କାମ କରିପାରିବା, ଅନ୍ୟ ଏକ ଦିନରେ ଆମେ ଆସି ଏକତ୍ରିତ ହୋଇ ଏହି ବିଷୟକୁ ଠିକ୍ ଭାବେ କରିବା। ଦେଖନ୍ତୁ ଚଉଦ ପଦରେ ଏହିପରି ଲେଖା ଅଛି, କିନ୍ତୁ ସମଗ୍ର ସମାଜ ନିମନ୍ତେ ଆମମାନଙ୍କ ଅଧିପତିମାନେ ନିଯୁକ୍ତ ହୁଅନ୍ତୁ, ପୁଣି ଆମମାନଙ୍କ ପରମେଶ୍ୱରଙ୍କ ପ୍ରଚଣ୍ଡ କୋପ ଆମମାନଙ୍କଠାରୁ ନିବୃତ୍ତ ହେବା ପର୍ଯ୍ୟନ୍ତ ଓ ଏ ବିଷୟର ନିଷ୍ପତ୍ତି ହେବା ପର୍ଯ୍ୟନ୍ତ ଆମମାନଙ୍କ ନଗରସ୍ଥ ଯେଉଁ ଲୋକମାନେ ଅନ୍ୟ ଦେଶିଆ ସ୍ତ୍ରୀମାନଙ୍କୁ ବିବାହ କରିଅଛନ୍ତି ସେ ସମସ୍ତେ ନିରୂପିତ ସମୟରେ ଆସନ୍ତୁ ଓ ସେମାନଙ୍କ ସଙ୍ଗେ ପ୍ରତ୍ୟେକ ନଗରର ପ୍ରାଚୀନଗଣ ଓ ବିଚାରକର୍ତ୍ତୃଗଣ ଆସନ୍ତୁ। ଏଜ୍ରା ଏହି ବିଷୟର ସମାଧାନ ଏକ ଶୃଙ୍ଖଳିତ ତଥା ବିଧିବଦ୍ଧ ଭାବରେ କରିବାକୁ ଚାହିଁଲେ ଓ ସେମାନେ ଏହିପରି ଭାବରେ କଲେ, ଯାହାକି ପରବର୍ତ୍ତୀ ଅଂଶରେ ଲେଖା ଅଛି, ଉଣେଇଶ ପଦରେ, ଏମାନେ ଆପଣାପଣା ଭାର୍ଯ୍ୟାକୁ ଦୂର କରିଦେବେ ବୋଲି ହସ୍ତ ଦେଲେ, ଆଉ ଦୋଷୀ ହେବାରୁ ସେମାନେ ଆପଣାପଣା ଦୋଷ ସକାଶେ ପଲରୁ ଏକ ଏକ ମେଷ ଉତ୍ସର୍ଗ କଲେ। ସେହି ବଳିଦାନ ଏହି ବିଷୟ ପ୍ରକାଶ କରେ ଯେ ଲୋକମାନେ ଏକତ୍ର ମିଳିତ ହେଲେ, ସେମାନେ ଏକ ହୋଇଗଲେ, ସେମାନେ ଏହିପରି ଚମତ୍କାର ଭାବେ ଏକତ୍ର ହେଲେ ଯେପରି ସେମାନେ ଈଶ୍ୱରଙ୍କ ସହିତ ଉତ୍ତମ ସମ୍ପର୍କ ରକ୍ଷା କରିବା ସଙ୍ଗେ ସଙ୍ଗେ ସମସ୍ତ ବିଷୟକୁ ଠିକ୍ ଭାବେ ସାଧନ କରିବାକୁ ପାରନ୍ତି। ଏହାପରେ ଆମେ ଏହି ଦଶ ପର୍ବର କୋଡ଼ିଏ ପଦରୁ ଚଉରାଳିଶ ପଦ ମଧ୍ୟରେ ସେହିମାନଙ୍କ ନାମ ଦେଖିବାକୁ ପାରୁ, ଯେଉଁମାନେ କି ସେମାନଙ୍କର ବିଦେଶିଆ ସ୍ତ୍ରୀମାନଙ୍କୁ ଦୂର କରିଦେବାକୁ ସମ୍ମତ ହୋଇଥିଲେ, ଆଉ ସେମାନେ ଏକ ଚୁକ୍ତି କଲେ ଓ ତାହା ପାଳନ କରିବା ନିମନ୍ତେ ଶପଥ କଲେ। ଏହାପରେ ଚଉରାଳିଶ ପଦରେ ଆମେ ଦେଖୁଛୁ ଏପରି ଲେଖା ଅଛି, ଏ ସମସ୍ତେ ଅନ୍ୟ ଦେଶିଆ ଭାର୍ଯ୍ୟା ଗ୍ରହଣ କରିଥିଲେ, ଆଉ ସେହି ଭାର୍ଯ୍ୟାମାନଙ୍କଠାରୁ କାହାରି କାହାରି ସନ୍ତାନ ସନ୍ତତି ଜାତ ହୋଇଥିଲେ। ଏହି ପଦଟି ଏକ ଦୁଃଖର ବିଷୟକୁ ପ୍ରକାଶ କରେ, କାରଣ ଏହି ଯେଉଁ ବିଚ୍ଛିନ୍ନତା ଘଟିଥିଲା ତାହା ଅତି ଦୁଃଖଦାୟକ ଥିଲା। ତାଛଡ଼ା ସେହି ପିତାମାନଙ୍କର ପାପର ପ୍ରତିଫଳ ମଧ୍ୟ ସନ୍ତାନମାନଙ୍କ ପ୍ରତି ବର୍ତ୍ତିବାକୁ ଯାଉଅଛି। ଏଠାରେ ଆମେ ଦେଖୁଛୁ ସେହି ପୃଥକୀକରଣ କେତେ ବିଧିବଦ୍ଧ ଭାବେ ହୋଇଅଛି। ଏଜ୍ରା ଈଶ୍ୱରଙ୍କ ଲୋକ ଥିଲେ, ଅନ୍ତତଃ ପକ୍ଷେ ଏହି ବଂଶଧରମାନଙ୍କ ନିମନ୍ତେ ସେ ଯୁହୁଦୀମାନଙ୍କ ସାକ୍ଷ୍ୟକୁ ସୁରକ୍ଷିତ କରି ରଖିବାରେ ବିଶେଷ ସହାୟକ ଥିଲେ, ଯେପରି ଈଶ୍ୱରଙ୍କ ଅଭିମତ ସଫଳ ହେବାକୁ ପାରେ। ପ୍ରିୟ ବନ୍ଧୁ, ଈଶ୍ୱର ଚାହାନ୍ତି ଆମେ ତାହାଙ୍କ ନିମନ୍ତେ ସମ୍ପୂର୍ଣ୍ଣ ପୃଥକୀକୃତ ହେଉ। ସେ ଚାହାନ୍ତି ନାହିଁ ଆମେ ତାହାଙ୍କର ଇଚ୍ଛା ବିରୁଦ୍ଧ କାର୍ଯ୍ୟ କରି ଅଭିଶପ୍ତ ହେଉ, ମାତ୍ର ତାହାଙ୍କ ବାକ୍ୟ ଅନୁଯାୟୀ ଜୀବନଯାପନ କରି ତାହାଙ୍କର ବଶୀଭୂତ ହୋଇ ରହୁ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ପାପରୁ ଉଦ୍ଧାର ପାଇ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କରୁ। ପ୍ରଭୁ ଆମମାନଙ୍କ ଜୀବନରୁ ଫଳ ଆଶା କରନ୍ତି, କିନ୍ତୁ ଆମେ ଯଦି ଫଳ ଫଳିବାକୁ ଚାହୁଁ ତାହେଲେ ଖ୍ରୀଷ୍ଟଙ୍କ ସହିତ ଆମମାନଙ୍କୁ ସଂଯୁକ୍ତ ଜୀବନଯାପନ କରିବାକୁ ହେବ। କାରଣ ଯୀଶୁ କହନ୍ତି, ମୋ ବିନା ତୁମେମାନେ କିଛି କରିପାର ନାହିଁ। ପ୍ରିୟ ବନ୍ଧୁ, ଆଜି ଆମମାନଙ୍କର ଆତ୍ମିକ ଜୀବନର ସ୍ଥିତି ଓ ପରିସ୍ଥିତି କିପରି ଅଛି? ଆଜି ଆମେ କ'ଣ ଈଶ୍ୱରଙ୍କ ନିମନ୍ତେ କିଛି କରିପାରିଛୁ? ଆଜି କ'ଣ ଆମେ ଈଶ୍ୱରଙ୍କର ସନ୍ତୋଷ ଭାଜନ ହୋଇପାରିଛୁ? ଆଜି କ'ଣ ଆମେ ପାପରୁ ପୃଥକୀକୃତ ଜୀବନଯାପନ କରିବା ନିମନ୍ତେ ଦୃଢ଼ ପଦକ୍ଷେପ ନେଇଛୁ ଓ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିଛୁ? ଆଜି କ'ଣ ଆମେ ଏହି ଜଗତ ମଧ୍ୟରେ ଏକ ପୃଥକୀକୃତ ଜୀବନଯାପନ କରିପାରୁଛୁ, ଯାହାକି ଈଶ୍ୱରଙ୍କ ନିମନ୍ତେ? ଯଦି ଆମମାନଙ୍କ ଜୀବନରେ ଅନୁତାପ ନାହିଁ ଓ ବାସ୍ତବ ମନ ପରିବର୍ତ୍ତନ ନାହିଁ, ତାହେଲେ ଆମେ ଈଶ୍ୱରଙ୍କ ଅଭିଶାପର ପାତ୍ରପାତ୍ରୀ। କିନ୍ତୁ ଈଶ୍ୱର ଚାହାନ୍ତି ନାହିଁ ଆମେ ସେହିପରି ବିନଷ୍ଟ ହେଉ। ତେଣୁକରି ସେ ସୁଯୋଗ ଉପରେ ସୁଯୋଗ ଦିଅନ୍ତି ତାହାଙ୍କ ନିକଟବର୍ତ୍ତୀ ହେବା ପାଇଁ। କିନ୍ତୁ ଆମେ ଯଦି ନିଜର ଗ୍ରୀବା ଶକ୍ତ କରି ତାହାଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରୁ, ତାହେଲେ ଆମେ ନିଜର ଜୀବନ ପ୍ରତି ବିନାଶ ଘଟାଇବା ଓ ଶେଷରେ ସେହି ଅନନ୍ତ ନରକରେ ନିକ୍ଷିପ୍ତ ହେବା। ତେଣୁ ସମୟ ଥାଉ ଥାଉ ଏହି ବହୁମୂଲ୍ୟ ଜୀବନ ଯେପରି ବ୍ୟର୍ଥ ନ ହୁଏ, ଏହି ବହୁମୂଲ୍ୟ ଜୀବନ ଯେପରି ସେହି ନରକଗାମୀ ନ ହୁଏ, ଏଥିପାଇଁ ନିଜର ଜୀବନକୁ ସମୀକ୍ଷା କରୁ। ପ୍ରିୟ ବନ୍ଧୁ, ପ୍ରଭୁ ଆଜି ମଧ୍ୟ ସମୟ ଦେଇଛନ୍ତି, ଆଜି ମଧ୍ୟ ଏହି ବାକ୍ୟ ଶୁଣିବାର ସୁଯୋଗ ଦେଇଛନ୍ତି, ଯେପରି ଆମେ ସେହି କୁପଥରୁ ଫେରି ଈଶ୍ୱରଙ୍କ ନିକଟବର୍ତ୍ତୀ ହେଉ, ତାଙ୍କର ଆଶୀର୍ବାଦ ଓ ଅନୁଗ୍ରହର ଅଧିକାରୀ ହେଉ। ଯଦି ଆମେ ଈଶ୍ୱରଙ୍କ ନିକଟକୁ ନ ଆସୁ, ସେ ଖ୍ରୀଷ୍ଟଙ୍କ ନିକଟବର୍ତ୍ତୀ ନ ହେଉ, ତାଙ୍କର ସେ କୃଷ ନିକଟ ନିଜର ପାପ ସ୍ୱୀକାର ନ କରୁ, ତାହେଲେ ଆମମାନେ ନରକଗାମୀ ହେବା, ଆମମାନଙ୍କୁ କେହି ଉଦ୍ଧାର କରିପାରିବେ ନାହିଁ। ତେଣୁ ଆସୁ ବିନାଶରୁ ନିଜର ଜୀବନକୁ ରକ୍ଷା କରୁ। ଏଇଠାରେ ଆମେ ଏଜ୍ରା ପୁସ୍ତକଟିକୁ ଅଧ୍ୟୟନ କରି ସମାପ୍ତ କଲେ ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লিখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odiattv@radio882.com। তবে আজ এখানে রাখছি, নমস্কার।